ରେଡିଓ କୋରାପୁଟର ସମସ୍ତ ଶ୍ରୋତାଙ୍କୁ ନମସ୍କାର। ଆପଣମାନେ ନିଶ୍ଚିତ ଭାବରେ ବର୍ତ୍ତମାନ ଆକାଶକୁ ଦେଖୁଥିବେ, କାରଣ ଶୀତ ଦିନ ଆକାଶଟି ସାଧାରଣତଃ ଖୋଲା ରହିଥାଏ, ମେଘଟିଏ କମ୍ ଥାଏ। କିନ୍ତୁ ବର୍ତ୍ତମାନ ଯେହେତୁ ଜଳବାୟୁ ପରିବର୍ତ୍ତନ ବି ହେଲାଣି, ବେଳେବେଳେ ମେଘ ଘୋଡ଼ି ଆସୁଛି। ତେବେ ମେଘ ଘୋଡ଼ି ଆସିଲେ ଏଇ ଶୀତ ଦିନରେ ଆମକୁ କ'ଣ ଅସୁବିଧା ହୁଏ ଆମକୁ ତ ଲାଗେ ନାହିଁ, କାରଣ ଆମେ ସେତେ ନିରଖିକରି ଦେଖୁନାହିଁ। କିନ୍ତୁ ଆକାଶକୁ ନିରଖିକରି ଦେଖୁଥିବା ଜଣେ ବନ୍ଧୁ ଆମ ପାଖରେ ଅଛନ୍ତି। ସେ ହେଉଛନ୍ତି ଇଞ୍ଜିନିୟର ସୁନୀଲ କୁମାର ବିଶ୍ୱାଳ। ସୁନାବେଡ଼ାରେ ସେ ରୁହନ୍ତି, କିନ୍ତୁ ସମଗ୍ର ଆକାଶଟିକୁ ଘୁରି ଘୁରି ସେ ଅନ୍ତରୀକ୍ଷ ମଧ୍ୟକୁ ପ୍ରବେଶ କରିଯାଇଛନ୍ତି। ତାଙ୍କୁ ମେଘଟା ଟିକେ ଅଡ଼ୁଆ ଲାଗୁଛି, କାରଣ ସେ ତାରାଯାକୁ ଦେଖିପାରୁନାହାନ୍ତି ଠିକ୍ ଭାବରେ, ତେଣୁ ତାଙ୍କର ଦୁଃଖ। କିନ୍ତୁ ସେ ଦୁଃଖ ଭିତରେ ବି ସେ ଖୋଜି ଯାଇଛନ୍ତି କିଛି କିଛି ନୂତନ ଜିନିଷ, ଏବଂ ସେ ସବୁବେଳେ ସେଇ ତାରାମାନଙ୍କ କଥା ଚିନ୍ତା କରନ୍ତି, ଯେମିତିକି ଆପଣମାନେ ତାଙ୍କର ଲେଖା ମାଧ୍ୟମରେ ପଢ଼ୁଥିବେ, ଜାଣୁଥିବେ। ତେବେ ଆଜି ଆମେ ତାଙ୍କୁ ପାଇଛେ, ସେ ତାରାଙ୍କର ମଣ୍ଡଳ ଭିତରୁ ତାଙ୍କୁ ଆମେ ଟାଣି ଆଣିଛେ ଏଇ ଧରାପୃଷ୍ଠର ଭୂଇଁ ଉପରକୁ, ଯେ ସେ ଆମ ସହିତ କଥା ହେବେ ଏବଂ ଏଇ ତାରାମାନଙ୍କ ବିଷୟରେ ଏବଂ ବର୍ତ୍ତମାନର ଯୋଉ ସ୍ଥିତି ସେ ସମ୍ପର୍କରେ ତାଙ୍କ ସହିତ ଆମେ କଥା ହେବା। ସୁନୀଲ ଭାଇ, ଆପଣଙ୍କୁ ସ୍ୱାଗତ କରୁଛୁ ରେଡିଓ କୋରାପୁଟକୁ। ଆମର ଶ୍ରୋତାମାନଙ୍କୁ ଟିକେ ଆପଣମାନେ ଟିକେ ଆପଣ ଟିକେ ବୁଝେଇ ଦେବେ ଯେ ବାସ୍ତବରେ ଏଇ ଯୋଉ ତାରା ଗୁଡିକ ଦେଖିବା ଆମେ ବର୍ତ୍ତମାନର ସ୍ଥିତିରେ କଣ ଦେଖିବା କଥା, କେମିତି ଦେଖିବା କଥା, ଆଉ କାହିଁକି ଦେଖିବା କଥା, ଏବଂ କେମିତି ଦେଖୁଛେ ଭାଇ?
ରେଡିଓ କୋରାପୁଟର ସମସ୍ତ ଶ୍ରୋତାମାନଙ୍କୁ ମୋର ନମସ୍କାର, ଏବଂ ନମସ୍କାର ଆପଣଙ୍କୁ ବି ଶାନ୍ତକାର ଭାଇ। ଏଇ ଯୋଉ ତାରା ଦେଖିବା ବିଷୟରେ ଆମେ ବର୍ତ୍ତମାନ କଥାବାର୍ତ୍ତା ହଉଛନ୍ତି, ତାରା ଦେଖିବା ହଉଛି ମଣିଷର ଏକ ସହଜାତ ପ୍ରବୃତ୍ତି। ମାନେ ଯେତେବେଳେ ସଭ୍ୟତାର ବିକାଶ ଘଟିନଥିଲା, ମଣିଷ ଯେତେବେଳେ ଗୁମ୍ଫାରେ ରହୁଥିଲା, ସେଇ ସମୟରେ ଆମର ତାରା ସାଙ୍ଗରେ ଆମର ଚିହ୍ନା ପରିଚୟ ଆରମ୍ଭ। ସନ୍ଧ୍ୟା ହେଇଆସିଲା, ଅନ୍ଧାର ହେଇଗଲା, ଆଉ କିଛି କରିବାର ନାହିଁ। ତେଣୁ କିଏ କୋଉ ଗୁମ୍ଫା ମୁହଁରେ ବା କିଏ କୋଉ ଗଛ ଆଢୁଆଳରେ ବସି ଆମେ ଖାଲି ଆକାଶକୁ ଦେଖିକି ଆଉ ଆଚମ୍ବିତ ହବା କଥା ହିଁ ସନ୍ଧ୍ୟାବେଳେ ମଣିଷ କରୁଥିଲା। ଆଚ୍ଛା, ଆଜିର ତାରିଖରେ ତାରା ଦେଖିବାର ଗୋଟେ ବହୁତ ବଡ ତା ମାନେ ଆମ ପାଇଁ ସମୟ ହଉଛି ଯେ ବର୍ଷା ଦିନ ସରିଯିବ, ଶୀତ ଦିନ ଆରମ୍ଭ ହବ। ଶୀତ ଦିନ ଆରମ୍ଭ ହେଲେ ଅକ୍ଟୋବର ଅଧାରୁ ଆମର ଆରମ୍ଭ ହବ ଶୀତ ଦିନ, ଏବଂ ଏଟା ଜାନୁଆରୀ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ସେଟା ନଥାଏ, ଆମେ ସାରା ବର୍ଷ ତାରା ଦେଖାଳି ମାନେ ଏଇ ସମୟଟାକୁ ଅପେକ୍ଷା କରିଥାନ୍ତି ଯେ ଆକାଶ ମେଘମୁକ୍ତ ରହିବ ନିଶ୍ଚିତ ଭାବରେ, ଏବଂ ବର୍ଷା ଦିନେ ଆକାଶରୁ ସବୁ ଧୂଳି ସବୁ ଧୋଇ ଯାଇଥିବ, ବାୟୁମଣ୍ଡଳ ପରିଷ୍କାର ଥିବ, ଏବଂ ଏଇ ସମୟରେ ଆମେ ନିଜେ ଦେଖିବା, ତା ସହିତ ଅନ୍ୟମାନଙ୍କୁ ବି ତାରା ଦେଖିବାର ମଜାଟା ଆମେ ଦେଇପାରିବା। ଧରନ୍ତୁ ମୁଁ ଆପଣଙ୍କୁ କହିଲି ଯେ ଶାନ୍ତାକାର ଭାଇ, ଆମେ ଏତିକି ତାରିଖ ଦିନ ଆମେ ତାରା ଦେଖିବା ପାଇଁ ଆମେ ଯୋଜନା କରିବା, କାହିଁକି ନା ମୁଁ ସିଓର ଯେ ସେଇ ତାରିଖ ଦିନ ସନ୍ଧ୍ୟାରେ ଆମେ ଗଲେ ଆକାଶକୁ ଦେଖିପାରିବା। କିନ୍ତୁ ପ୍ରଥମ ଥର ପାଇଁ ମୁଁ ଦେଖୁଛି ଏଇ ବର୍ଷ ଯେ ଏଇ ଯୋଉ ଆମର ଯୋଉ ଗୋଲ୍ଡେନ୍ ପିରିୟଡ ଅକ୍ଟୋବରରୁ ଜାନୁଆରୀ ତ ଏବେ ସରିଲା ଜଷ୍ଟ, ଅକ୍ଟୋବରରୁ ଫେବୃଆରୀ ଭିତରେ ଏମିତି କୌଣସି ଗୋଟିଏ ଦିନ ନଥିଲା ଯୋଉ ଦିନ ମୁଁ ନିଶ୍ଚିତ ଭାବରେ କହିପାରିବି ଯେ ଆମେ ଆଜି ତାରା ଦେଖିବା। କାହିଁକି ନା ବର୍ଷା ଏବଂ ଆକାଶ ବାଦଲ ଦ୍ୱାରା ଢାଙ୍କି ହେଇଯିବାଟା, ଏଟା ସମ୍ପୂର୍ଣ୍ଣ ଭାବରେ ଆମେ ଆଗତୁରୁ ଆଉ ଆକୁ ପ୍ରେଡିକ୍ଟ କରିପାରୁନଥିଲେ। କିନ୍ତୁ ମୋ ଜୀବନ କାଳ ମଧ୍ୟରେ ଏଇ ସମୟଟା ମୁଁ ସଦାବେଳେ ଦେଖିଛି ଯେ ଆମେ ପ୍ଲାନ କରିଥିବା ଯେ ଅମକ ସ୍କୁଲରେ ଆମେ ତାରା ଦେଖିବା ଏତିକି ତାରିଖ ଦିନ, ଏବଂ ସେଦିନ ଆମେ ନିଶ୍ଚିତରେ ଦେଖେଇ ପାରୁଥିଲେ, ଅଥଚ ଏଇ ବର୍ଷଟା ସେଇଟା ପ୍ରଥମ ଥର ପାଇଁ ହଲଚଲ ହେଇଯାଇଛି, ସେମିତି କରିହେଉନାହିଁ। ଆଉ କୋରାପୁଟ ଜିଲ୍ଲାଟା ହଉଛି ଆମର ତାରା ଦେଖାଳ ମାନ ପାଇଁ ଗୋଟେ ସ୍ୱର୍ଗ କହିଲେ ଅତ୍ୟୁକ୍ତି ହବ ନାହିଁ, କାହିଁକି ଅପେକ୍ଷାକୃତ ଭାବରେ ଅନ୍ୟ ଜାଗା ଠାରୁ କୋରାପୁଟ ଜିଲ୍ଲାର ଏମିତି ବି ଅଞ୍ଚଳ ଏବେ ବି ଅଛି ଯୋଉଠି ବାହାରେ ବେଶୀ ଲାଇଟ୍ର ମାନେ ପ୍ରଚଳନ ନାହିଁ, ମାନେ ଇଲେକ୍ଟ୍ରିକ ଲାଇଟ୍ର ପ୍ରଚଳନ ନାହିଁ, ଯଦିଓ ଧୀରେ 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 ସମୟ ସାଙ୍ଗରେ ବହୁତ କଥା ବଦଳି ଯାଉଛି। ଆଉ ଆଗ ଭଳିଆ ସମ୍ପୂର୍ଣ୍ଣ ଅନ୍ଧାର ବର୍ତ୍ତମାନ ପାଇବା କଷ୍ଟ, ଏମିତିକି ଦେଓମାଳି ଉପରକୁ ଗଲେ ବି ସେଠି ଆମେ ଦେଖିବା ଯେ ନାଲକୋର ମାଇନ୍ସର ଲାଇଟ୍ ଦ୍ୱାରା ଗୋଟେ ଆକାଶ ଗୋଟେ ପର୍ସନ ଆଲୋକିତ ହେଇଯାଉଛି। ତେଣୁ ବର୍ତ୍ତମାନ ଏମିତି କୌଣସି ଜାଗା ନାହିଁ ଯେ ଆମେ ସମ୍ପୂର୍ଣ୍ଣ ଅନ୍ଧାର ପାଇବା, ତଥାପି ଏମିତି ବି ଜାଗା ଅଛି ଯୋଉଠି ଅନ୍ଧାର ଏବେ ବି କୋରାପୁଟ ଅଛି, ଏବଂ ତାରା ଦେଖିବା ପାଇଁ ଏଇଟା ଗୋଟେ ଭାରି ପ୍ରକୃଷ୍ଟ ସ୍ଥାନ ଗୋଟେ। କୁହନ୍ତୁ।
ତେବେ ବର୍ତ୍ତମାନେ ଦେଖିପାରୁନାହିଁ ବୋଲି ଆପଣ ଯୋଉ ଦୁଃଖ କରୁଛନ୍ତି, କ'ଣ ପାଇଁ, କ'ଣ ଅସୁବିଧା କ'ଣ ହେଉଛି?
ହଁ, ମୋର ନିଜ ପାଇଁ, ନିଜ ମାନେ ଖୁସି ପାଇଁ ମୁଁ କ'ଣ କରେ, ପ୍ରାୟ ସବୁଦିନ ରାତିରେ ବିଭିନ୍ନ ସମୟରେ ଆସି ଘରୁ ବାହାରକୁ ଆସି ଛାତ ଉପରୁ ଯାଇକି ଆକାଶକୁ ଦେଖି ବିଭିନ୍ନ ତାରାମଣ୍ଡଳ ସବୁ ଦେଖିବା ପାଇଁ ଚେଷ୍ଟା କରେ। କିନ୍ତୁ ଦୁଃଖର ବିଷୟ, ପ୍ରାୟ ଅନେକ ସମୟରେ ମୁଁ ଯେତେବେଳେ ବାହାରକୁ ଉଠୁଛି, ମୁଁ ଦେଖୁଛି ଯେ ଆକାଶ ବାଦଲ ଦ୍ୱାରା ଢାଙ୍କି ହେଇଯାଇଛି। ଏବଂ ମୁଁ ଯଦି ଭାବିବି ଏହାର କାରଣ କ'ଣ, ମୁଁ ନିଶ୍ଚିତ ଭାବିବି ଯେ ଏଇ ଯୋଉ ଆମର ଯୋଉ ଜଳବାୟୁ ପରିବର୍ତ୍ତନ ଯୋଗୁ ପାଗ ବିଷୟରେ ଆମେ ଗୁଡ଼ାଏ ଅପ୍ରତ୍ୟାଶିତ ଏଇଭଳି ଘଟଣା ସବୁ ଆମର ସବୁ ଘଟୁଛି, ଯାହା ଆମେ ପ୍ଲାନ କରିନଥିଲେ ସେ ସବୁ ଘଟଣା ଘଟୁଛି। ଏବଂ ତାରା ଦେଖିବା ବି ତାରି ଯୋଗୁ ଗୋଟେ ବାଧାପ୍ରାପ୍ତ ହଉଥିବା ଏକ ଆକ୍ଟିଭିଟି ବୋଲି ମୁଁ ଭାବେ।
ତେବେ ବର୍ତ୍ତମାନ ଆପଣ ଗୋଟେ ଅନୁଭୂତିଟାକୁ ମଧ୍ୟ ବର୍ଣ୍ଣନା କରିଛନ୍ତି ଆପଣଙ୍କ ଫେସବୁକ୍ ମାଧ୍ୟମରେ, ସେ ଅନୁଭୂତିଟା କ'ଣ ଆକ୍ଚୁଆଲି?
ନାଇଁ, ବର୍ତ୍ତମାନ ମୁଁ ଏଇ ଗତକାଲି ରାତିରେ ମୁଁ ଶୋଇଥିଲି, ହଠାତ୍ ରାତି 3ଟା ବେଳେ ନିଦ ଭାଙ୍ଗିଲା। ଏବଂ ଏଇ ସମୟଟା ହଉଛି ଆକାଶକୁ ଯଦି ଆପଣ ଦେଖିବେ, ଆକାଶ ଗଙ୍ଗା, ମିଲ୍କି ୱେ ଗ୍ୟାଲାକ୍ସି, ମାନେ ଆମର ପୃଥିବୀ ହଉଛି ସୌର ମଣ୍ଡଳର ଗୋଟେ ମେମ୍ବର। ଆମ ସୌର ମଣ୍ଡଳ ପୁଣି ଯୋଉ ନିହାରିକାର ଅଂଶ ବିଶେଷ, ସେ ନିହାରିକାର ନାଁ ହଉଛି ମିଲ୍କି ୱେ ଗ୍ୟାଲାକ୍ସି। ଏଇ ମିଲ୍କି ୱେ ଗ୍ୟାଲାକ୍ସିଟା ଆକାଶରେ ଗୋଟିଏ ପଟରୁ ଆଉ ଗୋଟେ ପଟକୁ ଗୋଟେ ଦେଖିଲେ ଲାଗିବ ଯେମିତି ଗୋଟେ ଛାଇ ଛାଇକା, ଅଧା ଛାଇ ଅଧା ଆଲୁଅର ଗୋଟେ ରାସ୍ତା ଭଳିଆ ଦେଖାଯିବ। ଏବଂ ଆକୁ ଆମେ କହୁ ଆକାଶ ଗଙ୍ଗା ବା ମିଲ୍କି ୱେ ଗ୍ୟାଲାକ୍ସି। ରାତି 3ଟାରେ ମୋର ଯେତେବେଳେ ନିଦ ଭାଙ୍ଗିଲା, ମୋର ମନେ ପଡ଼ିଲା ଯେ ବର୍ତ୍ତମାନ ମିଲ୍କି ୱେ ଗ୍ୟାଲାକ୍ସିଟା ଆକାଶରେ ଦେଖାଯାଉଥିବ। ତେଣୁ ମୁଁ ଯଦିଓ ଏଠି ପ୍ରବଳ ଶୀତ, ତଥାପି ସେ ଯୋଉ ଆକାଶ ଗଙ୍ଗାକୁ ଦେଖିବାର ଲୋଭକୁ ମୁଁ ସମ୍ବରଣ କରି ନ ପାରିକି ଘର ଖୋଲିକି ଛାତ ଉପରକୁ ଦୌଡ଼ିଲି ଯେ ମିଲ୍କି ୱେ ଗ୍ୟାଲାକ୍ସି ଦେଖିବା ପାଇଁ। କିନ୍ତୁ ମୁଁ ଦେଖିଲି ଯେ ପ୍ରଥମତଃ ଯଦିଓ ଦେଖାଯାଉଥିଲା, ମୋ ମନ ଯେମିତି ମାନେ ଖୁସି ହେଲା ଦେଖା ନଗଲେ ବି ତଥାପି ଦେଖାଯାଉଥିଲା, କିନ୍ତୁ ଏକରେ ଆଲୁଅ, ଦୁଇରେ ବାଦଲ, ଏ ଦୁଇଟା ଜିନିଷ ଯୋଗୁଁ ମୁଁ ସେଟା ଦେଖିପାରିଲିନି। ଆଉ ସେଥିପାଇଁ ମନରେ ଟିକେ କ୍ଷୋଭ ଜାତ ହେଲା। ଆଉ ମୁଁ ଭାବିଲି ଆ, ଗତ ବର୍ଷ କେତେ ସୁନ୍ଦର ଭାବେ ମୁଁ ଦେଖିପାରୁଥିଲି ଏବଂ ଫଟୋ ଉଠେଇ ପାରୁଥିଲି, ଅଥଚ ଏ ବର୍ଷ ମୁଁ କରିପାରୁ।
ତେବେ ଆମେ ବର୍ତ୍ତମାନ ଆଶା କରିବା ଯେ ଆଉ କିଛି ଦିନ ଗଲେ ଯୋଉ ଅବସ୍ଥା ଆମେ ଦେଇ ଗତି କରୁଛେ ସେ ଅବସ୍ଥାରେ କିଛି ସୁଧାର ଆସିବ, ଏବଂ ସମସ୍ତେ ସଚେତନ ହେବେ ଯେ କେବଳ କ୍ଲାଇମେଟ୍ ଚେଞ୍ଜ କହିଲେ କେବଳ ତାପମାତ୍ରା ବଢ଼ିଯାଉଛି କିମ୍ବା ଅନ୍ୟାନ୍ୟ ଯୋଉ ଅସୁବିଧା ଯାକ କଥା ଆମେ କଥା ହଉଛେ ତାହା ନୁହେଁ। ଆମେ ଯୋଉ ସୌରମଣ୍ଡଳଟିକୁ ଆମେ ଏଠାରୁ ଦେଖି ଯୋଉ ଆନନ୍ଦ ନେଉଥିଲେ ସେ ଆନନ୍ଦରେ ମଧ୍ୟ ଜଳବାୟୁ ପରିବର୍ତ୍ତନଟି ପ୍ରଭାବିତ କରୁଛି, ତେଣୁ କେତେ ବଡ଼ କଥା ଯେ ଜଳବାୟୁ ପରିବର୍ତ୍ତନ, ତାକୁ ଆମେ ନିଶ୍ଚିତ ଭାବରେ ସମାଧାନ କରିବାର ଆବଶ୍ୟକତା ରହିଛି। ଆପଣଙ୍କର ଏହିଭଳି ଭାବରେ ରାତିରେ ନିଦ ଭାଙ୍ଗିବା ନିଶ୍ଚିତ ଭାବରେ ଆପଣଙ୍କର ଏଇ ତାରାମଣ୍ଡଳ ପ୍ରତି ଯୋଉ ଆଗ୍ରହ ଏବଂ ଶ୍ରଦ୍ଧା ରହିଛି ତାହା ନିଶ୍ଚିତ ଭାବରେ ଅଭିନନ୍ଦନୀୟ। ତେବେ ଟିକେ ନିଦ ବି ହଉ ଆପଣଙ୍କର, ଟିକେ ବିନିଦ୍ର ରଜନୀ ଆପଣଙ୍କର ନ ହଉ, କାରଣ ଆପଣଙ୍କର ଶରୀର ବି ଚାହୁଁଛି ଯେ ସେ ମଧ୍ୟ ସୁସ୍ଥ ରହୁ। ଆମେ ଆଶା କରୁଛୁ ଯେ ଆପଣଙ୍କର ଏଇ ଖୋଜ, ଆପଣଙ୍କର ଯୋଉ ନକ୍ଷତ୍ରମାନଙ୍କ ଭିତରେ ଏକ ନୂତନ ଦୁନିଆର ଯୋଉ ସନ୍ଧାନ କରିବାର ଯୋଉ ଅଭିପ୍ସା ରହିଛି ତାହା ପୂର୍ଣ୍ଣ ହଉ, ଏହା ହିଁ ଆମେ ଆଶା କରିବା। ରେଡିଓ କୋରାପୁଟର ସମସ୍ତ ଶ୍ରୋତାଙ୍କ ତରଫରୁ ଆପଣଙ୍କ ପାଖରେ କୃତଜ୍ଞତା ଜଣାଉଛୁ। ରେଡିଓ କୋରାପୁଟର ସମସ୍ତ ଶ୍ରୋତାଙ୍କୁ ମଧ୍ୟ ଆମେ କୃତଜ୍ଞତା ଜଣାଉଛୁ ଯେ ସେମାନେ ମଧ୍ୟ ଏତେ ସୁନ୍ଦର ଭାବରେ ଏତେ ସମୟ ଧରି ଆମକୁ ଶୁଣିଛନ୍ତି। ନମସ୍କାର ଭାଇ, ଧନ୍ୟବାଦ।
ନମସ୍କାର, ନମସ୍କାର।